ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଲୋକସଭାରେ ଆଜି ମଧ୍ୟ ଜାରି ରହିବ ଅପରେସନ ସିନ୍ଦୁର ସମ୍ପର୍କିତ ସ୍ୱତନ୍ତ୍ର ଆଲୋଚନା। ଜାତୀୟ ଶିକ୍ଷାନୀତି 2020କୁ ପୂରିଲା 5 ବର୍ଷ। ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଯାନ୍ତ୍ରିକ ଏବଂ ସାମଗ୍ରିକ କ୍ଷେତ୍ରର ପରୀକ୍ଷଣ ବ୍ୟବସ୍ଥା ସ୍ଥାପନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। ୟୁକ୍ରେନ୍ ସହ ଯୁଦ୍ଧବିରତି ପାଇଁ ରୁଷକୁ ଏକ ସଂକ୍ଷିପ୍ତ ସମୟସୀମା ଧାର୍ଯ୍ୟ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ। ଲୋକସଭାରେ ଆଜି ଅପରେସନ ସିନ୍ଦୁର ଉପରେ ସ୍ୱତନ୍ତ୍ର ଆଲୋଚନା ଜାରି ରହିବ। ପହଲଗାମର ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଗ୍ରହଣ କରିଥିବା ଦୃଢ଼, ସଫଳ ତଥା ନିର୍ଣ୍ଣାୟକ ପଦକ୍ଷେପ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଗୃହରେ ଆଲୋଚନା ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ।
ଲୋକସଭାରେ ଗତକାଲି ଆରମ୍ଭ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପହଲଗାମ ଆକ୍ରମଣ ପରିପ୍ରେକ୍ଷୀରେ ଭାରତର ସାମରିକ ପଦକ୍ଷେପ ସୀମାପାର ଆତଙ୍କବାଦ ମୁକାବିଲାରେ ଏକ ନୂତନ ସଙ୍କେତ ପ୍ରଦାନ କରିଛି ବୋଲି କହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତିକୁ ଏହା ସୂଚାଉଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆଲୋଚନା ଏକସଙ୍ଗେ ଚାଲିପାରିବ ନାହିଁ ବୋଲି ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି। ସୀମାପାର ଆତଙ୍କବାଦ ପ୍ରତିହତ କରିବାରେ ଅପରେସନ ସିନ୍ଦୁର ଏକ ନୂତନ ପର୍ଯ୍ୟାୟକୁ ଚିହ୍ନଟ କରିଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ଭାରତ ପାକିସ୍ତାନ ବିବାଦର ଅନ୍ତ ଘଟାଇବାରେ କୌଣସି ବାହ୍ୟ ମଧ୍ୟସ୍ଥତାକୁ ଦୃଢ଼ ଭାବେ ଅସ୍ୱୀକାର କରି ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି, ଏଥିରେ ଆମେରିକାର କୌଣସି ଭୂମିକା ନାହିଁ। ଆଲୋଚନା ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଭାରତର ସାର୍ବଭୌମତ୍ୱ ପରିଚୟ ପ୍ରଦାନ କରିଛି। ସୀମାପାର 9 ଆତଙ୍କବାଦୀ ଭିତ୍ତିଭୂମିକୁ ଭାରତୀୟ ସେନା ଧ୍ୱଂସ କରିବା ସହ 100ରୁ ଅଧିକ ଆତଙ୍କବାଦୀ ଓ ସେମାନଙ୍କର ପ୍ରଶିକ୍ଷକ ଓ ପରିଚାଳନାକାରୀ ନିହତ ହୋଇଥିଲେ ବୋଲି ସେ କହିଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ନେତା ଗୌରବ ଗୋଗୋଇ ଜାମ୍ମୁ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ ଭାରତୀୟ କୂଟନୀତିର ବିଫଳତାକୁ ଦର୍ଶାଉଛି ବୋଲି ସେ କହିଥିଲେ। ସମାଜବାଦୀ ପାର୍ଟିର ରମାଶଙ୍କର ରାଜଭର ସମମତ ପୋଷଣ କରିଥିଲେ। ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅପରେସନ ସିନ୍ଦୁର ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବକ୍ତବ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁଇ ନେତାଙ୍କ ବକ୍ତବ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା। ଡକ୍ଟର ଜୟଶଙ୍କର ତାଙ୍କର ବକ୍ତବ୍ୟରେ ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପ ନେଇ ବିଶ୍ୱ ଦୃଷ୍ଟିକୋଣକୁ ଉପସ୍ଥାପନ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ସେନାର ବୀରତ୍ୱ, ଦୃଢ଼ ମନୋବଳ, ଦେଶମାତୃକା ପ୍ରତି ପ୍ରତିଜ୍ଞାକୁ ଉପସ୍ଥାପନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାତୀୟ ଶିକ୍ଷାନୀତି 2020କୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶରେ ଅନ୍ତର୍ଭୁକ୍ତିକରଣ, ଶିକ୍ଷାତ୍ରୀ କୈନ୍ଦ୍ରିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥାରେ ଜାତୀୟ ଶିକ୍ଷାନୀତି ମୂଳଦୁଆ ପକାଇଛି। ପାଠ୍ୟପୁସ୍ତକ, ପରୀକ୍ଷାରେ ନମ୍ବର ଆଦି ମଧ୍ୟରେ ଶିକ୍ଷାକୁ ସୀମିତ ନ ରଖି ବିଦ୍ୟାଳୟର ବାତାବରଣକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଚଳନ କରାଯାଇଛି। ଶୈକ୍ଷିକ ବାତାବରଣ ସଂସ୍କାର ମାଧ୍ୟମରେ ଏହି ନୀତିର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ପରିଦୃଶ୍ୟ ହେଉଛି। ଜାତୀୟ ଶିକ୍ଷାନୀତି 8,90,000 ବିଦ୍ୟାଳୟରେ 4,20,00,000 ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି। ଏହା ମାଧ୍ୟମରେ 1,000 ଅଧିକ ଆଇଏସ୍ଏଲ୍ ଭିଡ଼ିଓ ଏବଂ କଥୋପକଥନ ପୁସ୍ତକ ବିକଶିତ ହୋଇଛି। ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଏବେ 50% ଦକ୍ଷତା ଆଧାରିତ ପ୍ରଶ୍ନକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୀତି ଅଧୀନରେ ନିଷ୍ଠା ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଦ୍ୱାରା 4,00,000 ଅଧିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ବାଲବାଟିକା, ଯାଦୁଇ ପିଟାରା ଏବଂ ପ୍ରଶସ୍ତ ଆପ୍ ସମେତ ଅନ୍ୟାନ୍ୟ ପଦକ୍ଷେପ ବହୁଭାଷୀ ଏବଂ ସାମଗ୍ରିକ ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଭାରତୀୟ ଭାଷାକୁ ପ୍ରୋତ୍ସାହନ ପ୍ରଦାନ ସହିତ ଆଞ୍ଚଳିକ ବୈଷମ୍ୟ ହ୍ରାସ କରିବାରେ ଏହି ନୀତି ସହାୟକ ହୋଇଛି। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ପାଇଁ ଉନ୍ନତି କରିବାର ସୁଯୋଗ ଜାତୀୟ ଶିକ୍ଷାନୀତି ସୃଷ୍ଟି କରିପାରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଯାନ୍ତ୍ରିକ ଏବଂ ସାମଗ୍ରୀ କ୍ଷେତ୍ରରେ ଏକ ପରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ। ନୂଆଦିଲ୍ଲୀରେ ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାରଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ତାମିଲନାଡୁ ଶିଳ୍ପ ବିକାଶ ନିଗମ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ପରୀକ୍ଷଣ ବ୍ୟବସ୍ଥା ସରକାରୀ ଏବଂ ଘରୋଇ ଶିଳ୍ପ କ୍ଷେତ୍ରକୁ ଉନ୍ନତ ପରୀକ୍ଷଣ ଉପକରଣ ଏବଂ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ଏହାକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ୟୁକ୍ରେନ୍ ସହ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷକୁ ଏକ ସଂକ୍ଷିପ୍ତ ସମୟସୀମା ପ୍ରଦାନ କରିଛନ୍ତି। ଶ୍ରୀ ଟ୍ରମ୍ପ ଗତକାଲିଠାରୁ 10-12 ଦିନ ମଧ୍ୟରେ ଯୁଦ୍ଧବିରତି ନିଷ୍ପତ୍ତି ନେବାକୁ ରୁଷ ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଅଗ୍ରଗତି ହେଉ ନଥିବାରୁ ଅଧିକ ସମୟ ପ୍ରଦାନର ଆବଶ୍ୟକତା ନାହିଁ ବୋଲି ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ କହିଛନ୍ତି। 2 ସପ୍ତାହ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ସମ୍ମୁଖରେ ଯୁଦ୍ଧ ସମାପ୍ତ କରିବା ପାଇଁ ଶ୍ରୀ ଟ୍ରମ୍ପ 50 ଦିନର ସମୟ ଧାର୍ଯ୍ୟ କରିଥିଲେ। ଅନ୍ୟଥା ରୁଷ କଠୋର ଶୁଳ୍କର ସମ୍ମୁଖୀନ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଥିଲେ। ସ୍କଟଲାଣ୍ଡଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ଏହି ନୂତନ ସମୟସୀମା ସମ୍ପର୍କରେ ସୂଚନା ଦେଇଛନ୍ତି। ଶ୍ରୀ ଟ୍ରମ୍ପ କହିଥିଲେ ରୁଷ ସହିତ ବାଣିଜ୍ୟ କାରବାର କରୁଥିବା ଦେଶଗୁଡ଼ିକ ଉପରେ ଜୁଲାଇ ମାସ ଆରମ୍ଭରୁ 100% ଟିକସ ଲାଗୁ କରାଯିବ। ସ୍କଟଲାଣ୍ଡଠାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ସହ ଏକ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ ୟୁକ୍ରେନ୍ରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଥିଲେ। ଆମେରିକା ଓ ଇସ୍ରାଏଲ୍ ଇରାନ୍ ଉପରେ ପୁନର୍ବାର ଆକ୍ରମଣ କଲେ ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଚେତାବନୀ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟର ପ୍ରତିକ୍ରିୟାରେ ଶ୍ରୀ ଅର୍ଘାଚି ଏହା କହିଛନ୍ତି। ଇରାନ୍ ପରମାଣୁ କାର୍ଯ୍ୟକ୍ରମ ପୁନଃ ଆରମ୍ଭ କଲେ ଏହାର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯିବ ବୋଲି ଗତ ମାସରେ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଅର୍ଘାଚି କହିଛନ୍ତି ଆମେରିକା ଏବଂ ଇସ୍ରାଏଲ୍ର ପୁନଃ ଆକ୍ରମଣର ନିର୍ଣ୍ଣାୟକ ଜବାବ ଦେବାରେ ଇରାନ୍ ଦ୍ୱିଧା ପ୍ରକାଶ କରିବ ନାହିଁ। ଇସ୍ରାଏଲ୍ ଆକ୍ରମଣ ଫଳରେ ଗତ ଏପ୍ରିଲ୍ ମାସରେ ଆରମ୍ଭ ହୋଇଥିବା ଆମେରିକା ଇରାନ୍ ପରମାଣୁ ଆଲୋଚନା ବାଧାପ୍ରାପ୍ତ ହୋଇଛି। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ସଂଘର୍ଷ ଏକ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ କହିଛନ୍ତି। ନ୍ୟୁୟର୍କରେ ଗତକାଲି ଏକ ଶାନ୍ତି ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗୁଟେରସ୍ ଯୁଦ୍ଧବିରତି ପାଇଁ ଜରୁରୀ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ସମାଧାନର ଆଶା କ୍ଷୀଣ ହୋଇଯାଉଛି। ପାଲେଷ୍ଟାଇନ୍ ପ୍ରଶ୍ନ ଉପରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଚ୍ଚସ୍ତରୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶ୍ରୀ ଗୁଟେରସ୍ ଫ୍ରାନ୍ସ ଏବଂ ସାଉଦି ଆରବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଏହି ସମ୍ମିଳନୀର ନିର୍ଯାସ କାର୍ଯ୍ୟାନ୍ୱୟନ ଏକ ବିରଳ ଏବଂ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ସମ୍ମିଳନୀକୁ ଆଲୋଚନାର ଏକ ମାଧ୍ୟମ ଭାବେ ପରିଗଣିତ ନ କରି ଏହାକୁ କାର୍ଯ୍ୟରେ ପ୍ରତିଫଳନ କରିବାକୁ ଶ୍ରୀ ଗୁଟେରସ୍ ବିଶ୍ୱ ନେତାଙ୍କୁ ଅନୁରୋଧ କରିଛନ୍ତି। ଆସନ୍ତା ପହିଲାରେ ବିହାର ସ୍ୱତନ୍ତ୍ର ସଂଶୋଧିତ ଚିଠା ଭୋଟର ତାଲିକା ପ୍ରକାଶନ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ଗତକାଲି ଏହି ମାମଲାର ବିସ୍ତୃତ ଶୁଣାଣି ହୋଇପାରି ନାହିଁ। ତେବେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ସୂଚନା ପ୍ରଦାନ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଆଗତ ଏହି ମାମଲାରେ ଚିଠା ତାଲିକା ପ୍ରକାଶନ ବନ୍ଦ କରିବାକୁ କୋର୍ଟକୁ ପ୍ରାର୍ଥନା କରାଯାଇଥିଲା। ଆଧାର କାର୍ଡ, ନିର୍ବାଚନ ଫଟୋ ପରିଚୟପତ୍ର ଏବଂ ରାସନ କାର୍ଡ ଭିତ୍ତିରେ ତାଲିକା ସଂଶୋଧନ ନେଇ ସୁପ୍ରିମକୋର୍ଟ ଗତ 10 ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ନିର୍ବାଚନ କମିଶନ ପାଳନ କରିନାହାନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବ ରାଜସ୍ଥାନ, ବିହାର, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଦିଲ୍ଲୀର କେତେକ ଅଞ୍ଚଳ ହରିୟାଣା, ଚଣ୍ଡିଗଡ଼, ଗୁଜରାଟ, କର୍ଣ୍ଣାଟକ, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, କେରଳ, ମାହେ ଏବଂ ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ଆଜି ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ବିହାର, ଜାମ୍ମୁ କାଶ୍ମୀର, ଲଦାଖ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ସିକ୍କିମ୍ ଏବଂ ଓଡ଼ିଶାର କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ଅପରେସନ୍ ସିନ୍ଦୁର ସମ୍ପର୍କିତ ସ୍ୱତନ୍ତ୍ର ଆଲୋଚନା। ଜାତୀୟ ଶିକ୍ଷାନୀତି 2020କୁ ପୂରିଲା 5 ବର୍ଷ। ତାମିଲନାଡୁ ପ୍ରତିରକ୍ଷା ଶିଳ୍ପ କରିଡରରେ ଯାନ୍ତ୍ରିକ ଏବଂ ସାମଗ୍ରୀ କ୍ଷେତ୍ରର ପରୀକ୍ଷଣ ବ୍ୟବସ୍ଥା ସ୍ଥାପନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। ୟୁକ୍ରେନ୍ ସହ ଯୁଦ୍ଧବିରତି ପାଇଁ ରୁଷକୁ ଏକ ସଂକ୍ଷିପ୍ତ ସମୟସୀମା ଧାର୍ଯ୍ୟ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ନେଇ ସୂଚନା ଦେଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।